ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ଉତ୍ତରପ୍ରଦେଶର ବାରାଣସୀରେ ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ 17ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ସ୍ୱୟଂ ସହାୟକ ଗୋଷ୍ଠୀର 30,000ରୁ ଅଧିକ ମହିଳା ପାଇବେ କୃଷି ସଖୀ ପ୍ରମାଣପତ୍ର. ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ରେଳ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ, ପ୍ରାୟ 50 ଜଣ ଆହତ. ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କର ଗଭୀର ଦୁଃଖ ପ୍ରକାଶ. ସମଗ୍ର ଦେଶରେ ଆଜି ପାଳିତ ହେଉଛି ଇଦ୍ ଉଲ୍ ଆଧା ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡ ଶ୍ରୀଲଙ୍କା ନିକଟରୁ 83 ରନ୍ରେ ପରାସ୍ତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଅଧୀନରେ 20,000 କୋଟିରୁ ଅଧିକ ଟଙ୍କାର 17ତମ କିସ୍ତି ପ୍ରଦାନ କରିବେ। 9,26,00,000 ହିତାଧିକାରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର କିସ୍ତି ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ଏହି ଯୋଜନା ଅଧୀନରେ 3,00,000 କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର 30,000ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ସାର୍ଟିଫିକେଟ୍ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏବଂ 19 ତାରିଖ ଦିନ ଉତ୍ତରପ୍ରଦେଶ ଏବଂ ବିହାର ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସନ୍ଧ୍ୟାରେ ସେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆରତୀଙ୍କୁ ପୂଜାର୍ଚ୍ଚନା କରି କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବେ। 19 ତାରିଖ ସକାଳେ ପ୍ରଧାନମନ୍ତ୍ରୀ ନାଳନ୍ଦା ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ବିହାରର ରାଜଗୀରଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍କୁ ଉଦ୍ଘାଟନ କରିବା ସହ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଭାରତ ଏବଂ ପୂର୍ବ ଏସିଆ ରାଷ୍ଟ୍ର ଗୋଷ୍ଠୀର ମିଳିତ ସହଯୋଗରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଗଠନ କରାଯାଇଛି। ଏହି ଉଦ୍ଘାଟନୀ ସମାରୋହରେ 17ଟି ଦେଶର ହେଡ୍ ଅଫ୍ ମିଶନ୍ସ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି କ୍ୟାମ୍ପସ୍ରେ 2ଟି ଏକାଡେମିକ୍ ବ୍ଲକ୍ ସହ 40ଟି ଶ୍ରେଣୀଗୃହ ରହିଛି। ଏଥିରେ 1900 ଛାତ୍ରଛାତ୍ରୀଙ୍କର ବସିବାର ବ୍ୟବସ୍ଥା ମଧ୍ୟ ଅଛି। 300 ସିଟ୍ ବିଶିଷ୍ଟ 2ଟି ପ୍ରେକ୍ଷାଳୟ ଏହି କ୍ୟାମ୍ପସ୍ରେ ମଧ୍ୟ ପ୍ରତିଷ୍ଠା କରାଯାଇଛି। 550 ଛାତ୍ରଛାତ୍ରୀ ରହିବାର ଏକ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଶୈକ୍ଷିକ କ୍ଲବ ଏବଂ କ୍ରୀଡ଼ା କମ୍ପ୍ଲେକ୍ସ ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟର ଏକ ସମୃଦ୍ଧ ଐତିହ୍ୟ ରହିଛି। ପ୍ରାୟ 1600 ବର୍ଷ ପୂର୍ବେ ପ୍ରତିଷ୍ଠିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟର ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହୁଏ। 2016ରେ ନାଳନ୍ଦାର ଅବଶିଷ୍ଟାଂଶକୁ ମିଳିତ ଜାତିସଂଘ ଐତିହ୍ୟସ୍ଥଳୀର ମାନ୍ୟତା ପ୍ରଦାନ କରିଛି। ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ରେଳ ଷ୍ଟେସନ ନିକଟରେ ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଏବଂ ମାଲବାହୀ ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ 8 ଜଣଙ୍କର ମୃତ୍ୟୁ ହେବା ସହ 50 ଜଣ ଆହତ ହୋଇଛନ୍ତି। ସେଠାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲବାହୀ ଗାଡ଼ିଟି ସିଗ୍ନାଲ ଅମାନ୍ୟ କରି କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଏବଂ 15ଟି ଆମ୍ଭୁଲାନ୍ସ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ମୃତାହତଙ୍କ ସମ୍ପର୍କରେ ଜାଣିବା ପାଇଁ ରେଳବାଇ ପକ୍ଷରୁ 2ଟି ଟେଲିଫୋନ୍ ନମ୍ଘର ଜାରି କରାଯାଇଛି। ଏହି ନମ୍ଘର 2ଟି ହେଉଛି 03523508794 ଏବଂ 03323833326। ଅନ୍ୟପକ୍ଷରେ ରେଳବାଇ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚେୟାରମ୍ୟାନ୍ ଜୟ ବର୍ମା କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 8 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି। ସିଗ୍ନାଲ ଅମାନ୍ୟ କରିଥିବା ଲୋକୋ ପାଇଲଟ୍ଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ୍ର ଗାର୍ଡ ମଧ୍ୟ ମୃତ୍ୟୁବରଣ କରିଥିବା ସେ ସୂଚନା ଦେଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଏହି ଦୁର୍ଘଟଣାରେ ପାଖାପାଖି 50 ଜଣ ଆହତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗରଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆଜି ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ଯେ ଦାର୍ଜିଲିଂରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇବା ଖବର ଖୁବ୍ ଦୁଃଖଦାୟକ। ସେ କହିଛନ୍ତି ତାଙ୍କର ଚିନ୍ତାଧାରା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି। ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ରାଷ୍ଟ୍ରପତି ପ୍ରାର୍ଥନା କରିଛନ୍ତି। ପଶ୍ଚିମବଙ୍ଗରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଯେ ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଧିକାରୀଙ୍କ ସହ କଥା ହୋଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ମୂଲ୍ୟର ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ରେଳ ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ଏହି ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ 50,000 ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ଆଜି ମୁସଲମାନ ଧର୍ମାବଲମ୍ବୀ ଭାଇ ଓ ଭଉଣୀମାନେ ବିଭିନ୍ନ ଇଦ୍ଗାହ ଓ ମସ୍ଜିଦ୍ରେ ସକାଳେ ସମୂହ ନମାଜ ପାଠ କରିଛନ୍ତି। ରାଜଧାନୀ ଦିଲ୍ଲୀରେ ଜମା ମସ୍ଜିଦ୍, ଫତେପୁରୀ ମସ୍ଜିଦ୍ ଏବଂ ସାହି ଇଦ୍ଗାହ ମୁଖ୍ୟମଣ୍ଡଳୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଇମାମମାନେ ପ୍ରାର୍ଥନାକୁ ଆଗେଇ ନେଇଥିଲେ ଏବଂ ଲୋକଙ୍କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ନିବେଦନ କରିଥିଲେ। ସମ୍ପୂର୍ଣ୍ଣ ଭାଇଚାରା ମନୋଭାବରେ ଏହି ପର୍ବ ସମସ୍ତେ ମିଶି ପାଳନ କରିଥିଲେ। ସୂଚନାଯୋଗ୍ୟ, ଈଶ୍ୱରଙ୍କ ଆଦେଶ ପାଳନ କରି ଏକମାତ୍ର ପୁତ୍ରକୁ ବଳିଦାନ ଦେବାକୁ ହଜରତ ଇବ୍ରାହିମ୍ଙ୍କ ଇଚ୍ଛାକୁ ସ୍କରଣ କରିବା ପାଇଁ ଇଦ୍ ଉଲ୍ ଅଧା ପାଳନ କରାଯାଏ। ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଦେଶର ବିଭିନ୍ନ ସ୍ଥାନରେ ଇଦ୍ ଉଲ୍ ଅଧା ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ଙ୍କୁ ସାକ୍ଷାତ କରିଛନ୍ତି। ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଏକ ବିସ୍ତୃତ ଆଲୋଚନା ହୋଇଛି। ଭାରତ ଆମେରିକାର ରଣନୀତି ଭାଗିଦାରୀ ଦୃଢ଼ ଭାବରେ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଯୋଗ ଶୀର୍ଷକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏଥିରେ ଯୋଗ ବିଶେଷଜ୍ଞ ଡାକ୍ତର ସୁରକ୍ଷିତ ଗୋସ୍ୱାମୀ ଏବଂ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ଯୋଗ ଥେରାପିର ପ୍ରୋଗ୍ରାମ ଅଫିସର ଡକ୍ଟର ଈଶ୍ୱର ଏନ୍ ଆଚାର୍ଯ୍ୟ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଯୋଗର ବିଭିନ୍ନ ଦିଗ ଯଥା ଏହାର ମହତ୍ୱ ଓ ଉପକାରିତା ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରିପାରିବେ। ଆଜି ରାତି 9:30 ଟେଲିଫୋନ୍ ନମ୍ଘର 011-2342-1050 ଏବଂ 011-2331-4444 ମାଧ୍ୟମରେ ଶ୍ରୋତା ସିଧାସଳଖ ପ୍ରଶ୍ନ କରିପାରିବେ। ସେହିପରି 9289-940044 ନମ୍ଘରକୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ପ୍ରଶ୍ନ ପଚରାଯାଇପାରିବ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ସିଧାସଳଖ ପ୍ରସାରଣ କରାଯିବ। ଏହା ବ୍ୟତୀତ ଆପଣ ଏହି ପ୍ରୋଗ୍ରାମକୁ ଆମ ୱେବ୍ସାଇଟ୍ରେ air.gov.in ଏବଂ ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ଆପ୍ରେ ମଧ୍ୟ ପାଇପାରିବେ। ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଶ୍ରୀଲଙ୍କା ନେଦରଲ୍ୟାଣ୍ଡକୁ 83 ରନ୍ରେ ହରାଇ ଦେଇଛି। ଆଜି ସକାଳେ ସେଣ୍ଟ ଲୁସିଆର ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଗ୍ରୁପ୍ ଡିର ଏହି ମ୍ୟାଚ୍ରେ ନେଦରଲ୍ୟାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ବ୍ୟାଟିଂ ଆରମ୍ଭ କରି ଶ୍ରୀଲଙ୍କା ନିର୍ଦ୍ଧାରିତ 20 ଓଭରରେ 200 ରନ୍ ସଂଗ୍ରହ କରିଥିଲା। 201 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲ୍ୟାଣ୍ଡ 16 ଓଭର 4 ବଲ୍ରେ 118 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କାର ଚାରିତ ଆସାଲାଙ୍କାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେପାଳକୁ 21 ରନ୍ରେ ହରାଇ ଦେଇଛି। ନେପାଳ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ 19 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। 107 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳ 19 ଓଭର ଏବଂ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 85 ରନ୍ କରିବାକୁ ସକ୍ଷମ ହୋଇଥିଲା। ଉତ୍ତରପ୍ରଦେଶର ବାରାଣସୀରେ ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ 17ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱୟଂ ସହାୟକ ଗୋଷ୍ଠୀର 30,000ରୁ ଅଧିକ ମହିଳା ପାଇବେ କୃଷି ସଖୀ ପ୍ରମାଣପତ୍ର। ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ରେଳ ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ, ପ୍ରାୟ 50 ଜଣ ଆହତ। ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡ ଶ୍ରୀଲଙ୍କା ନିକଟରୁ 83 ରନ୍ରେ ପରାସ୍ତ।